ଧନ୍ୟବାଦ
ଧନ୍ୟବାଦ
ବିଧି ବିନା ଶାସ୍ତ୍ର ବିଧିକୁ ଅନୁସରଣ ନ କରି ଅସୃଷ୍ଟ ପ୍ରସାଦ ବିତରଣ ନ କରି ମନ୍ତ୍ରହୀନ ବେଦମନ୍ତ୍ର ଉଚ୍ଚାରଣ ନ କରି ଅଦକ୍ଷିଣ ପୁରୋହିତଙ୍କୁ ଦକ୍ଷିଣା ଦେଇ ଶ୍ରଦ୍ଧା ଶ୍ରଦ୍ଧା ବା ବିଶ୍ୱାସ ବିରହିତ ବିରହିତ ଯଜ୍ଞ ଯଜ୍ଞ ତାମସଂ ତମ ଗୁଣରେ ପରିଚକ୍ଷତେ ବିଚାର କରାଯାଏ। ଶ୍ରୀକର ଅନୁବାଦ ଶିଶୁମାଧ ଭକ୍ତିବେଦାନ୍ତ ସ୍ୱାମୀ କୃପା ଧର୍ମଚନ୍ଦ୍ର ଇଂରାଜୀରେ ଏବଂ ଶିଶୁମାଧ ଗୌରବନ୍ଧୁ ସ୍ୱାମୀ ମହାରାଜଙ୍କର ଓଡ଼ିଆରେ ଯେଉଁ ଯଜ୍ଞାନୁଷ୍ଠାନରେ ଶାସ୍ତ୍ରବିଧି ଅନୁସରଣ କରାଯାଏ ନାହିଁ, ପ୍ରସାଦ ବିତରଣ କରାଯାଏ ନାହିଁ, ପୁରୋହିତଙ୍କୁ ଦକ୍ଷିଣା ଦିଆଯାଏ ନାହିଁ ଏବଂ ଯାହା ଶ୍ରଦ୍ଧା ବିରହିତ ଅଟେ ତାହା ତାମସିକ ଯଜ୍ଞ ଅଟେ। ଭଗବତୀ କହୁଛି ଯେ ଯେଉଁ ଶ୍ରଦ୍ଧା ବା ବିଶ୍ୱାସ ତମଗୁଣ ବିଶିଷ୍ଟ ତାହା ବାସ୍ତବରେ ଅଶ୍ରଦ୍ଧା ବା ଅବିଶ୍ୱାସ ଅଟେ। ବେଳେବେଳେ ଲୋକମାନେ ଟଙ୍କା ରୋଜଗାର ପାଇଁ କୌଣସି ଦେବତା ପୂଜା କରନ୍ତି ଏବଂ ତତ୍ପରେ ଶାସ୍ତ୍ରବିଧିକୁ ଲଙ୍ଘନ କରି ସେ ଟଙ୍କାକୁ ମୌଜ ମଜଲିସରେ ଖର୍ଚ୍ଚ କରନ୍ତି। ଏ ପ୍ରକାର ବାହ୍ୟାଣ୍ଡମରପୂର୍ଣ୍ଣ ଧର୍ମାନୁଷ୍ଠାନ ପ୍ରକୃତ ଧର୍ମାନୁଷ୍ଠାନ ରୂପେ ଗୃହୀତ ହୁଏ ନାହିଁ। ଏସବୁ ତମଗୁଣ ବିଶିଷ୍ଟ ଅଟେ। ଏସବୁ ଅସୁର ସ୍ୱଭାବ ବୃଦ୍ଧି କରାଏ। ଏହା ମାନବ ସମାଜର କିଛି ଉପକାର କରେ ନାହିଁ। ତେଣୁ ଏଇଭଳି ଭାବରେ ତିନି ପ୍ରକାର ଯଜ୍ଞ ବିଷୟରେ ଭଗବାନ କହିଲେ। ସତ୍ୟଗୁଣର ଏଭଳି ଯଜ୍ଞ ଫଳ ଆକାଂକ୍ଷା ନ ରଖି ଯେଉଁମାନେ ଯଜ୍ଞ କରନ୍ତି ଏବଂ ସେ ହେଉଛି ସତ୍ୟଗୁଣର। ରଜଗୁଣରେ ଯେଉଁମାନେ ବିଭିନ୍ନ ଫଳ ଆକାଂକ୍ଷା ରଖି ଯଜ୍ଞ କରନ୍ତି ସେ ହେଉଛି ରଜଗୁଣର। ଏବଂ ତମଗୁଣର ଯଜ୍ଞ ବିଷୟରେ ବର୍ତ୍ତମାନ ଭଗବାନ କହୁଛନ୍ତି ଯେ ବିଧିହୀନ ଯେଉଁ ବିଧି ଯେଉଁ ଶାସ୍ତ୍ରରେ ଯେଉଁ ବିଧି ରହିଛି ସେ ବିଧିକୁ ସେମାନେ ଉଲ୍ଲଂଘନ କରି କାର୍ଯ୍ୟ କରନ୍ତି। ତେଣୁ ବିଧିକୁ ଉଲ୍ଲଂଘନ କଲେ ସେମାନେ କୌଣସି ପ୍ରକୃତରେ ନ ସୁଖଂ ନ ପରାଙ୍ଗତି ବୋଲି ଷୋଡ଼ଶ ଅଧ୍ୟାୟର ଅନ୍ତିମ ଶ୍ଳୋକରେ ଭଗବାନ କହିଛନ୍ତି। ଯହ ଶାସ୍ତ୍ର ବିଧି ଉତ୍ସୃଜ୍ୟ ବର୍ତ୍ତତେ କାମକାରତ ନ ସିଦ୍ଧି ଆପ୍ନୋତି ନ ସୁଖଂ ନ ପରାଙ୍ଗତି। ଯେଉଁମାନେ ଶାସ୍ତ୍ରବିଧି ଅନୁସରଣ କରିବେ ନାହିଁ ତେଣୁ ସେମାନେ କେବଳ ସିଦ୍ଧି ପ୍ରାପ୍ତ ହେବେ ନାହିଁ କି ସୁଖ ପ୍ରାପ୍ତ ହେବେ ନାହିଁ, ଆଉ ଅନ୍ୟ ପରଜନ୍ମ କଥା ଆଉ କ'ଣ କହିବା। ତେଣୁ ଏଇଟା ଯେଉଁମାନେ ତମଗୁଣରେ ରହୁଛନ୍ତି ସେମାନେ ଏଇ ବିଧିକୁ ଗ୍ରହଣ କରୁନାହାନ୍ତି, ତାଙ୍କ ମନ ଇଚ୍ଛା ପୂଜା କରୁଛନ୍ତି। ଯେମିତି ଉଦାହରଣ ସ୍ୱରୂପ ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଗୋଟେ ତାଙ୍କର ଯେଉଁ ରହିଛି ଉପାଖ୍ୟାନ ଗଳ୍ପ ସବୁ ବିଭିନ୍ନ ଶିକ୍ଷା ଦେବା ପାଇଁ ବିଭିନ୍ନ ଗଳ୍ପ ମାଧ୍ୟମରେ ସବୁ ଶିକ୍ଷା ପ୍ରଦାନ କରନ୍ତି। ଗୋଟିଏ ସେଇଭଳି ଭାବରେ ଗୋଟିଏ ସେ କହିଛନ୍ତି, ଗୋଟେ ଶିକ୍ଷା ଦେଇଛନ୍ତି ଯେ ଆମର ଯେଉଁ ବିବାହ ରହୁଛି, ବିବାହ ଗୋଟେ ଯଜ୍ଞ କୁହାଯାଇଛି, ବିବାହ ଗୋଟେ ଯଜ୍ଞ ବେଦରେ ବର୍ଣ୍ଣନା କରାଯାଇଛି କିଭଳି ବିବାହ କରାଯିବ, ତା'ର ମନ୍ତ୍ର ସବୁ ରହିଛି। କିନ୍ତୁ ଗୋଟିଏ ବିବାହରେ ତାଙ୍କର ସେ ଲୋକର ଯେଉଁ ଯାହାର ପୁତ୍ର ବିବାହ କରୁଥିଲେ ସେ ଲୋକର ଗୋଟେ ବିରାଡ଼ି ଥିଲା ଏବଂ ସେ ବିରାଡ଼ିଟି ସେ ବିବାହ ସମୟରେ ଯେତେବେଳେ ମନ୍ତ୍ର ଉଚ୍ଚାରଣ ହେଉଥିଲା ବା ଅନ୍ୟାନ୍ୟ ଯେତେବେଳେ ବିଧି ଅନୁମୋଦିତ କର୍ମ ସବୁ କରାଯାଉଥିଲା ସେ ସମୟରେ ସେ ବିରାଡ଼ିଟି ଯେତେବେଳେ ବିଘ୍ନ ଘଟାଉଥିଲା ବା ବିଭିନ୍ନ ପ୍ରକାର ଗଣ୍ଡଗୋଳ କରୁଥିଲା, ସେଥିପାଇଁ ସେ ଲୋକ ଜଣକ ସେ ବିରାଡ଼ିକୁ ଗୋଟେ ପାଚିଆ ବା ଗୋଟେ ଲୋକେଇ ରଖିକି ଘୋଡ଼େଇକି ରଖିଦେଲେ ବିରାଡ଼ିଟାକୁ। ତେଣୁ ଆଉ କୌଣସି ବିରାଡ଼ିଟି ବିଘ୍ନ କଲା ନାହିଁ ଏବଂ ତାପରେ ସୁରୁଖୁରୁରେ ବିବାହ ଯଜ୍ଞ ସମ୍ପନ୍ନ ହେଲା। ଏବଂ ତାପରେ ସବୁ କେତେକାଳ ଗଲା ପରେ ସେ ଲୋକଟି ଯେତେବେଳେ ମୃତ୍ୟୁବରଣ କଲେ ତାଙ୍କର ପୁଅ ଯିଏ ସେତେବେଳେ ସେ ଲୋକ ସମୟରେ ବିବାହ କରିଥିଲେ ତାଙ୍କର ପୁଅ ସବୁ ହେଇକରି ସେମାନେ ବିବାହ ଯୋଗ୍ୟ ହେଇ ଯେତେବେଳେ ଆରମ୍ଭ ହେବାକୁ ଆରମ୍ଭ କଲେ ସେତେବେଳେ ଯେତେବେଳେ ବିବାହ ଯଜ୍ଞ ଆରମ୍ଭ ହେଲା ସେ ପିତାଙ୍କର ପୁଅଙ୍କର, ତେଣୁ ସେ କ'ଣ କଲେ ନା ସେ ସେଇ ବିବାହ ସମୟରେ ସେ ସେଇ ଗୋଟେ ବିରାଡ଼ି ଅବଶ୍ୟ ତାଙ୍କର ନଥିଲା, ବିରାଡ଼ିଟି ମରିଯାଇଥିଲା, ତେଣୁ ସେ ଗୋଟେ ତାଙ୍କର ପଡ଼ୋଶୀ ଘରୁ ଗୋଟେ ବିରାଡ଼ି ଆଣି ତାକୁ ଗୋଟେ ଟୋକେଇ ଧରି ରଖି କଲେ, ମାନେ ତାକୁ ବନ୍ଦ କଲା ପରେ ତା'ପରେ ବିବାହ କଲେ। କାରଣ କ'ଣ ନା ଯେହେତୁ ତାଙ୍କର ପିତା ସେସବୁ କରିଥିଲେ ସେଥିପାଇଁ ସିଏ ମଧ୍ୟ ସେଇଟା କରୁଛନ୍ତି। ତେଣୁ ଏହିଭଳି ଭାବରେ ବିଭିନ୍ନ ବିଧିହୀନ ଭାବରେ ବିଭିନ୍ନ ପ୍ରକାର ସବୁ ଆସିଯାଇଛି ଆମ ପାଖକୁ ବର୍ତ୍ତମାନ ସଂସ୍କାର ଯେଉଁ ଆସିଛି, ବର୍ତ୍ତମାନ ବହୁତ ଜିନିଷ ରହିଛି ବିଧିହୀନ ଭାବରେ, ପ୍ରକୃତରେ ଶାସ୍ତ୍ରରେ ସେଇଟା ଅନୁମୋଦିତ ନୁହେଁ। କିନ୍ତୁ ଭଗବାନ ଆଜି 5000 ବର୍ଷ ତଳେ ଯେତେବେଳେ ବୃନ୍ଦାବନରେ ସବୁ ଲୀଳା କରୁଥିଲେ ସେ ସମୟରେ ଆମର ଗୋବର୍ଦ୍ଧନ ପୂଜା ଆମେ ତ ପୂର୍ବରୁ ଚାଲିଯାଇଛି, ତେଣୁ ସେହି ସମୟରେ ଗୋବର୍ଦ୍ଧନ ପୂଜା ସମୟ ଯେଉଁ ହେଉଛି ସେହି ତିଥିରେ ସେ ତାଙ୍କର ପିତା ନନ୍ଦ ମହାରାଜ ସେ ଏଇ ଇନ୍ଦ୍ର ଯଜ୍ଞ କରିବା ପାଇଁ ସବୁ ବ୍ୟବସ୍ଥା କରୁଥିଲେ। ତେଣୁ ସେତେବେଳେ କୃଷ୍ଣଙ୍କର ବୟସ ମାତ୍ର 7 ବର୍ଷ। ତେଣୁ ସିଏ କହିଲେ, ତାଙ୍କ ପିତାଙ୍କୁ ପଚାରିଲେ ଯେ କ'ଣ ପାଇଁ ଏସବୁ ଯଜ୍ଞ କରାଯାଉଛି, ଆର କ'ଣ କ'ଣ ବିଧିରେ କ'ଣ ଶାସ୍ତ୍ରରେ ବିଧି ରହିଛି ନା ଏମିତି ମନୁ କରାଯାଉଛି। ତେଣୁ ସିଏ କହିଲେ ଶାସ୍ତ୍ର କଥା ଆମେ କହିପାରିବୁ ନାହିଁ, କିନ୍ତୁ ଏମିତି ଆମର ପୂର୍ବପୁରୁଷମାନେ ଏଇଭଳି ଭାବରେ ଇନ୍ଦ୍ରଙ୍କର ପୂଜା କରୁଛନ୍ତି, କାହିଁକି ଇନ୍ଦ୍ର ହେଉଛନ୍ତି ବୃଷ୍ଟିର ଦେବତା, ବର୍ଷାର ଦେବତା, ତେଣୁ ଆମେ ହେଉଛେ ବୈଶ୍ୟ ସମ୍ପ୍ରଦାୟର, ଆମର କାର୍ଯ୍ୟ ହେଉଛି କୃଷି, ଗୁରକ୍ଷା, ବାଣିଜ୍ୟ, ଏସବୁ ଜିନିଷ ରହିଛି। ତେଣୁ ଆ ପାଇଁ ଆମର କୃଷି ପାଇଁ ବର୍ଷାର ଆବଶ୍ୟକତା ରହିଛି। ତେଣୁ ବର୍ଷା ଯେହେତୁ ଇନ୍ଦ୍ରଦେବଙ୍କ ହାତରେ ରହିଛି, ତେଣୁ ଆମେ ଇନ୍ଦ୍ରଦେବଙ୍କୁ ଯଜ୍ଞ କରି ସନ୍ତୁଷ୍ଟ କରିବାଟା ହେଉଛି ଆମର ବିଧି। ଏଇଭଳି ଭାବରେ ଯେତେବେଳେ କହିଲେ, ତେଣୁ ଭଗବାନ ସେତେବେଳେ ତାଙ୍କୁ ସବୁ ଉଦାହରଣ ଦେଲେ ଯେ ଦେବତାମାନେ ଯେଉଁ କରୁଛନ୍ତି ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛନ୍ତି, ସେମାନେ ତାଙ୍କ ମନ ଇଚ୍ଛା କରୁନାହାନ୍ତି, ସେଟା ଶାସ୍ତ୍ର ଅନୁମୋଦିତ ବିଧି ତାଙ୍କର ଯେଉଁ ରହିଛି, ବେଦରେ ନିର୍ଦ୍ଦେଶ ରହିଛି, ସେ ଅନୁସାରେ ସେମାନେ କାର୍ଯ୍ୟ କରିବେ। ଯେଉଁମାନେ ତାଙ୍କର ଯେଉଁ ଦେବତାମାନେ ତାଙ୍କ ମନ ଇଚ୍ଛା କାର୍ଯ୍ୟ କରିପାରିବେ ନାହିଁ, ଯିଏ ଯେଉଁ କର୍ମ କରିବ କର୍ମ ସେହି କର୍ମର ଫଳ ସେମାନେ ପ୍ରାପ୍ତ ଦେବା ପାଇଁ ବାଧ୍ୟ। ଏଇଭଳି ଭାବରେ ଭଗବାନ ତାଙ୍କୁ କର୍ମ ମୀମାଂସା ବିଷୟରେ ବର୍ଣ୍ଣନା କଲେ ଯେ ଦେବତାମାନେ ଯେଉଁ ଦେଉଛନ୍ତି ସେ ତାଙ୍କ ମନ ଇଚ୍ଛା ଯଦି ଚାହିଁବେ, ତାହେଲେ ଦେବତାମାନେ ଇନ୍ଦ୍ର ଯେତେବେଳେ ବର୍ଷା କରୁଛନ୍ତି, ତାହେଲେ ସମୁଦ୍ରରେ ଯଦି ବର୍ଷା ଦେବା ବୃଷ୍ଟି କରିବା ଆବଶ୍ୟକତା ନାହିଁ, କାରଣ ସମୁଦ୍ରରେ ବହୁତ ପ୍ରଚୁର ଜଳ ଅଛି, କାହିଁକି ସେ ସେଠି କରୁଛନ୍ତି ବୃଷ୍ଟି କରୁଛନ୍ତି। ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ନନ୍ଦ ମହାରାଜଙ୍କୁ କର୍ମ ମୀମାଂସା ସବୁ ବୁଝେଇକିରି ତାପରେ ନନ୍ଦ ମହାରାଜ ରାଜି ହେଲେ, କହିଲେ ଠିକ୍ ଅଛି ଆମେ ଆଉ ଗୋଟେ ଥର କେତେବେଳେ ଏଇ ମାନେ ସେ କହିଲେ ଇନ୍ଦ୍ରଦେବଙ୍କ ଯଜ୍ଞ ବନ୍ଦ କରି ଆମେ ଗୋବର୍ଦ୍ଧନଙ୍କର ଯଜ୍ଞ କରିବା, ଗୋବର୍ଦ୍ଧନଙ୍କ ପୂଜା କରିବା, କାହିଁକି ନା ଗୋବର୍ଦ୍ଧନ ଯେହେତୁ ଏ ବୃନ୍ଦାବନର ସେ ସବୁକିଛି ଆମକୁ ଯୋଗାଉଛନ୍ତି, ଆମର ବଳଦ ଗାଈ ଏମାନଙ୍କ ପାଇଁ ଯେଉଁ ଘାସ ପତ୍ର ଯୋଗାଉଛନ୍ତି, ତାଙ୍କର ଝରଣାରେ ଆମର ସବୁ ଆମେ ଝରଣା ଜଳ ପ୍ରାପ୍ତ ହେଉଛେ, ତାଙ୍କର ଯେଉଁ ବିଭିନ୍ନ ପ୍ରକାର ବୃକ୍ଷ ଲତା ସବୁ ରହିଛି, ସେଦ୍ୱାରା ଆମେ ବିଭିନ୍ନ ପ୍ରକାର ଫଳ ପୁଷ୍ପ ସବୁ ପ୍ରାପ୍ତ ହେଉଛେ। ଏଇଭଳି ଭାବରେ ତାଙ୍କୁ ତାଙ୍କ ପିତାଙ୍କୁ ବୁଝେଇକିରି ସେ କହିଲେ ଯେ ଇନ୍ଦ୍ରଯଜ୍ଞ ନକରି ଆମେ ଗୋବର୍ଦ୍ଧନ ପୂଜା କରିବା। ତେଣୁ ତାଙ୍କର ପିତା ରାଜି ହେଲେ, କହିଲେ ଯେ ଠିକ୍ ଅଛି ଆମେ ଆଉ ଗୋଟେ ଦିନ ସେ ଗୋବର୍ଦ୍ଧନ ପୂଜା କରିବା, କିନ୍ତୁ ଆଜି ଯେହେତୁ ଏସବୁ ଇନ୍ଦ୍ରଯଜ୍ଞ ପାଇଁ ଆୟୋଜନ କରାଯାଇଛି, ସେ ଇନ୍ଦ୍ରଯଜ୍ଞ ଆମେ କରିବା। କିନ୍ତୁ ଭଗବାନ କହିଲେ ନା ନା, ଇଏ ବିଧିହୀନ ଯଜ୍ଞକୁ ଆମେ ଅନୁମତି ମାନେ ଆମେ ଆଉ ଇଏ କରିବା ନାହିଁ, ମାନେ ଉତ୍ସାହିତ କରିବା ନାହିଁ, ପ୍ରୋତ୍ସାହିତ କରିବା ନାହିଁ। ତେଣୁ ବହୁତ ତାପରେ ଅନ୍ୟ ଅନ୍ତିମରେ ନନ୍ଦ ମହାରାଜ ସେଥିରେ ରାଜି ହେଲେ ଏବଂ ଇନ୍ଦ୍ରଯଜ୍ଞ ବନ୍ଦ କରି ସେ ଗୋବର୍ଦ୍ଧନ ପୂଜା କଲେ। ତେଣୁ ଇନ୍ଦ୍ରଦେବ ରାଗିକିରି ବହୁତ ବର୍ଷ ବହୁତ ମାନେ ବହୁତ ଭୀଷଣ ବୃଷ୍ଟି କଲେ, ଯାହାକି ଯେଉଁ ପ୍ରଳୟ ସମୟରେ ଯେଉଁ ବୃଷ୍ଟି ରହିଛି ସମ୍ବର୍ତ୍ତକ ଇତ୍ୟାଦି ମେଘ ଯେଉଁ ପ୍ରଳୟ ସମୟରେ ସେମାନେ ବୃଷ୍ଟି କରନ୍ତି, ସେଇ ମେଘକୁ ଆଦେଶ ଦେଇକରି ବୃନ୍ଦାବନରେ ଭୀଷଣ ବୃଷ୍ଟି କଲେ, 7 ଦିନ ଧରି ବୃଷ୍ଟି କରେଇଲେ। କିନ୍ତୁ ଭଗବାନ ଯଦିଓ 7 ବର୍ଷର ବାଳକ, କିନ୍ତୁ 7 ଦିନ ଧରି ସେ ବାମ ହାତର କାଳିଆଙ୍ଗୁଟିରେ ସେ ଗୋବର୍ଦ୍ଧନକୁ ଧାରଣ କରିଥିଲେ, 7 ମାଇଲ ବିସ୍ତୃତ ସେ ଗୋବର୍ଦ୍ଧନକୁ ସେ ଧାରଣ କରିଥିଲେ। ତେଣୁ ସେ ଦେଖେଇଦେବାକୁ ଚାହୁଁଥିଲେ ଯେ କେମିତି ଦେବତାମାନଙ୍କର ପୂଜା ଅଭିଧିପୂର୍ବକ ବୋଲି ସେ ସବୁ ଦେଖେଇଦେବାକୁ ଚାହୁଁଥିଲେ। ସେଥିପାଇଁ ଅର୍ଜୁନ ମଧ୍ୟ ଭଗବାନ ସପ୍ତମଧ୍ୟାୟରେ ଭଗବଦ୍ଗୀତାରେ ସପ୍ତମଧ୍ୟାୟରେ କହିଛନ୍ତି ଯେ ପି ଅନ୍ୟ ଦେବତା ଭକ୍ତା ଯଦନ୍ତେ ଶ୍ରଦ୍ଧାନ୍ତା ତେ ପି ମାମେବ କୌନ୍ତେୟ ଯଦନ୍ତି ଅଭିଧିପୂର୍ବକ। ଏଇଟା ବିଧି ଏଇଟା ନାହିଁ, ବିଧିରେ ହେଉଛି କ'ଣ କି ନା ଯେଉଁ ଦେବତା ପୂଜା କରାଗଲେ ମଧ୍ୟ ସେ ଦେବତାମାନେ ଭଗବାନ କୃଷ୍ଣଙ୍କର ଅଧୀନରେ ସେସବୁ ଶକ୍ତି ପ୍ରାପ୍ତ ହୋଇଛନ୍ତି। ଏଇଭଳି ଭାବରେ ଯଦି ସେ ଦେବତା ପୂଜା କରାଯାଏ, ତାହେଲେ ସେ ଦେବତା ପୂଜା ହେଉଛି ବିଧିପୂର୍ବକ। କିନ୍ତୁ ଯେହେତୁ ଯେଉଁମାନେ ତମଗୁଣର ବଶବର୍ତ୍ତୀ ହୋଇ ରହିଛନ୍ତି, ସେମାନେ ଶାସ୍ତ୍ରର ପ୍ରକୃତ ଉଦ୍ଦେଶ୍ୟ ବୁଝିପାରୁନାହାନ୍ତି ଏବଂ ଶାସ୍ତ୍ରର ଉଦ୍ଦେଶ୍ୟ ବୁଝିଲେ ମଧ୍ୟ ତାଙ୍କ ମନ ଇଚ୍ଛା କାର୍ଯ୍ୟ କରୁଛନ୍ତି, ଶାସ୍ତ୍ର ବିଧିକୁ ଉଲ୍ଲଂଘନ କରି କାର୍ଯ୍ୟ କରୁଛନ୍ତି ବା ଯେଉଁ ଯଜ୍ଞ କରୁଛନ୍ତି, ଭଗବାନ ଏଠି କହୁଛନ୍ତି ଏମାନେ ଏଇସବୁ ଯଜ୍ଞ ହେଉଛି ବିଧିହୀନ, ଏ ହେଉଛି ତମଗୁଣର ଯଜ୍ଞ ଏବଂ ଅସୃଷ୍ଟ ଅନ୍ନ ଅନ୍ନ ଯେଉଁ ଯଜ୍ଞ ରହୁଛି ଯଜ୍ଞ ସୃଷ୍ଟା ଶୁଣୁଛନ୍ତି ତ ନୃଚ୍ୟନ୍ତେ ସର୍ବକିଲ୍ବିଷ ଯଜ୍ଞ ହେଉଛି ମାନେ ସେଥିରେ ଅନ୍ନ ରହିବ, ଅନ୍ନ ପ୍ରଦାନ କରାଯିବ ଏବଂ ସେ ଅନ୍ନ ମଧ୍ୟ ସମସ୍ତଙ୍କୁ ବିତରଣ କରାଯିବ। ଆଜି ଆମର ଇସ୍କନ ଯେଉଁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ସାରା ପୃଥିବୀରେ ବିସ୍ତାର ଲାଭ କରିଛି, ଆର ମୂଳ ହେଉଛି ଏଇ ଭଗବାନଙ୍କର ପ୍ରସାଦ ବିତରଣ କରାଯିବ, ଗୋପାଳ ଦ୍ୱାରା ସମସ୍ତଙ୍କୁ ପ୍ରସାଦ ବିତରଣ କରି ସମସ୍ତଙ୍କୁ ଭକ୍ତ କରିଛନ୍ତି, ପ୍ରସାଦ ଦ୍ୱାରା ଆକର୍ଷିତ ହୋଇ ସମସ୍ତେ ଆସିଛନ୍ତି। ତେଣୁକରି ଆମର ଫୁଡ୍ ଫର୍ ଲାଇଫ୍ ଡିପାର୍ଟମେଣ୍ଟ ରହିଛି, ସମସ୍ତଙ୍କୁ ଅନ୍ନ ପ୍ରସାଦ ଦିଆଯାଉଛି। ମାୟାପୁରରେ ଲେଖା ହେଇଛି ଆମର ମହାପ୍ରଭୁଙ୍କର ଜନ୍ମସ୍ଥାନ, लिखाई द होल वी कैन फीड द होल वर्ल्ड लिखाई सारा पृथ्वी लोक मानक आम खाद्य दे पार लिखाई तेणु विशेष भाव में प्रभुपाद महाराज कहते जो आम इस्कन मंदिर रही तार पाखापाखी कते किलोमीटर धरी लोक मैंने जमी रही पारे मानने ईरे कौन खाद्य न अनाहार रही से फूड फॉर लाइफ व्यवस्था कर सब मंदिर में आम फूड फॉर लाइफ कर संडे इत्यादि संडे फिस्ट कर आमर मध्य सप्ताह वर्षक ए मसक तृतीय रविवार से संडे फिस्ट कर तेणु जिते इस्कन सेंटर अच्छी सब विभिन्न प्रकार खाद्य वितरण कर तेणु जो यज्ञ करोन वितरण करा तेल सी तमसिक यज्ञ तेना विधिहीन अनुष्ठान मंत्रहीन मंत्र जो रही मंत्र मानने वेदने निर्दिष्ट मंत्र सब रही कौ मंत्र कौपाई बोल जा मंत्र रही शक्ति रही आमर कहते इंद्रदेव जोबले गुरु को गुरु हूँ किए बृहस्पति को जो बड़े अवमानना कले से गुरुदेव चलीगले मैंने पलैले से इंद्र जो राज्य इंद्र जो देव मानने यज्ञ सभा रही से सभा को त्याग कर चलीगले तेणु इंद्रदेव तापर जब निजर भूल बुझीपा जो जा गुरुदेव को आने गुरुदेव को आ पाइले कि समय यही सुजोग नहीं कि जो असुर मैंने देवता देवता राज्य आक्रमण कले से बाधे ब्रह्मा पाक आसिक पचारे कौन करेणु तो ब्रह्मा मानने अनुमति दे परामर्श दे तुम्हें त्वष्टांगर पुत्र विश्व विश्वरूप को तुम्हें गुरु कर तेना यह भाव में परामर्श दे इंद्रदेव जा गुरु कर किंतु विश्वरूप माता पिता जदि देवता किंतु कितना माता हूँ राक्षस कूल तेणु बा असुर कूल तेणु से जो यज्ञ प्रदान करुले यज्ञ जो यज्ञ को हवि प्रदान करुले से देवता मान को जो प्रदान करुले से पुणी जो अलक्ष्य देवता मान अलक्ष्य से असुर मान प्रदान करुले तेणु ये जो इंद्रदेव जान लें से हत्या करते मुंड को शिव को छेदन करते खड़गे तेणु तापर त्वष्टा विश्वरूप पिता त्वष्टा इंद्र को क्रोध कर से गोटे यज्ञ आरंभ करते जो यज्ञ मध्यम से चाहूल इंद्र शत्रु उत्पन्न हे जे कि इंद्र को हत्या कर किंतु से मंत्र ठीक भाव उच्चारण हो पारा ना ह्रस्व दीर्घ जो मंत्र स्वर रही से ही हर्ष दीर्घ स्वर एपट सपट हेतु इंद्र शत्रु विवर्धस्व यही भाव में जो मंत्र रही मंत्र ठीक भाव उच्चारण होता हेतु तेणु सेठू से जो आसले से यज्ञ जे कि नाम हूँ वृत्रासुर वृत्रासुर जो आसले से जेहेतु इंद्र शत्रु ठीक भाव मंत्र उच्चारण हो पारा ना से इंद्र को हत्या करने परे इंद्र हत्या कर तेणु ये हूँ मंत्र उच्चारण तफात रही विभिन्न मंत्र किभली भाव उच्चारण कर विशेष भाव कलिकाल से सब जो विभिन्न सत्युग त्रेता युग द्वापर युगर जो सब मंत्र उच्चारण कर विशेष भाव जो यज्ञ मंत्र वेद मंत्र तार शक्ति परीक्षा कर जो जो यज्ञ गाई बा अश्व ये सब गोमेध यज्ञ अश्वमेध यज्ञ ये सब बलि दि जाऊला एवं से यज्ञ गोटे वृद्ध पशु को बलि जो यज्ञ दि जाऊला बलि दि जाऊला से गोटे से पशु गोटे नूतन शरीर से मान से यज्ञ लंफ प्रदान कर तेणु से जुगरे से सब मंत्र से जो रही ठीक भाव मंत्र उच्चारण कर ठीक भाव सब द्रव्य मिलूला ठीक भाव ब्राह्मण ठीक भाव मंत्र उच्चारण कर वेदर ये सब परीक्षा कर किंतु वर्तमान कलि युग में जेहेतु से सब जिनस ना से सब उपयुक्त ब्राह्मण नहांती उपयुक्त द्रव्य ना से पांचटी जिनस बर्जन करूँ दे अश्वमेध गोवालंबम संन्यासम पलभतृकम देवरण सुतोत्पत्ति कलौ पंच विवर्जय ये पांचटी जिनस जेहेतु ठीक भाव मंत्र उच्चारण कर सब पांच जिन विवर्तन कर शास्त्र वर्णना कराई अश्वमेध यज्ञ गोमेध यज्ञ सन्यास मैंने केवल कर्म नक सन्यास नवाटा ये सन्यास एवं सन्यास पितर साधे जो मंस इत्यादि अर्पण करुगे सब करुगे से सब बंद कराई जदि स्वामी मरीगला तार सान भाई सहित संग कर पुत्र सतान करवा देवरण सुतोत्पत्ति ये पांच जिन सब बर्जन कर तेणु ये भाव में ठीक भाव में मंत्र उच्चारण न हेतु कलिकालर जो यज्ञ हूँ कलिकाल रेकमेंडेड यज्ञ अनुमोदित यज्ञ हूँ भगवान नाम कीर्तन हरे कृष्ण 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 हरे 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 राम 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 हरे हरे श्रीमद भागवत में सीटा वर्णना कर कृष्ण वर्ण तुषा कृष्ण सांग पांगास्त्र पार्षदम यज्ञ संकीर्तन प्राय जगंती ही सुमेधस ये कलिकाल कलिकाल अनुमोदित यज्ञ हूँ भगवान महामंत्र नाम यज्ञ कृष्ण वर्ण से महाप्रभु विषय से वर्णना कर जे सब कृष्ण यही दुईट अक्षर सब उच्चारण करते तुषा एवं शरीर रंग हूँ अकृष्ण अर्थात पीतवर्ण एवं सांग उपांग अस्त्र पार्षद ये सब जिनस पंचतत्व नित्यानंद प्रभु आदित्य प्रभु गदाधर प्रभु पंडित एवं शिवास पंडित एम सब हमारे सांग उपांग पार्षद एम सब रही अस्त्र हूँ महामंत्र तेणु जो मैंने सुमेधस जो मैंने बुद्धिमान अत्यंत बुद्धिमान व्यक्ति से मैंने कलिजुगे यही महामंत्र यज्ञ योगदान करती भगवान प्रकृत अनुमोदित यज्ञ को से ग्रहण करती ये हूँ महाप्रभु विषय में वर्णना कर तेणु ये मंत्र जो शास्त्र विधि अनुसार जो मंत्र उच्चारण करना तेल सी हूँ तम गुण यज्ञ तेणु ये भाव में विधिहीन मशिष्टान मंत्रहीन मदक्षिण अदक्षिण दक्षिणा जी प्रदान करना पूर्वत को तम गुण यज्ञ एवं श्रद्धा ना जो शास्त्र आमर गोटे रही जो नाम अपराध रे नवम अपराध हूँ श्रद्धाहीन व्यक्ति को भगवान नाम विषय विशेष कहना कारण जीत श्रद्धा ना तेणु भगवान मत भगवद गीतार अंतिम भगवान कहते जे ईदंते ना तपस्काय ना भक्ताय कदाचन न चा सुश्रे वाचन न च मांगे अभ्यसुति ये सब ज्ञान को श्रद्धाहीन व्यक्ति को प्रदान करने भगवान मना कर भगवद गीतार अष्टम श्रद्धा भगवान कथा कौन जो मैंने ईदंते ना तो जो मैंने अल्प तपस्या करी न भक्ता जो मैंने भक्त नुहंती जो मैंने भगवान को विद्वेष करगवान प्रति श्रद्धा ना से भगवान ये भगवद गीतार ज्ञान प्रदान करने मना कर तेणु ये भाव में जो मैंने श्रद्धाहीन व्यक्ति से तम गुण व्यक्ति श्रद्धाहीन होने यज्ञ करमसिक यज्ञ भी कहु तेणु ये भाव में विधिहीन सुष्टान मंत्रहीन मदक्षिण श्रद्धा विरहित यज्ञ तामसी परिशिष ये हूँ तम गुण यज्ञ जय श्री भगवद्गीता की जय श्री गोपाल महाराज की जय श्री गुरुदेव की अनंत कोटि वैष्णव।